ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ମୁମ୍ବାଇ ନାଭାଲ ଡକ୍ୟାର୍ଡରେ ତିନୋଟି ଯୁଦ୍ଧ ଜାହାଜକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ସାମାଜିକ ସୁରକ୍ଷା ଓ ପେନ୍ସନ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ମହାପ୍ରଭୁ ଲିଙ୍ଗରାଜଙ୍କ ସେବାପୂଜା ପାଇଁ ସୃଷ୍ଟ ସମସ୍ୟାର ସମାଧାନ ଦିଗରେ ଜଣିକିଆ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ହେବ କମିଶନ, କହିଲେ ଆଇନମନ୍ତ୍ରୀ। ଏବଂ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ପୁରୁଷ ବର୍ଗରେ ୟୁପି ରୁଦ୍ରସ୍ ଏବଂ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ମହିଳା ବର୍ଗରେ ଓଡ଼ିଶା ୱାରିୟର୍ସ ଓ ସୁରମା ହକି କ୍ଲବ୍ ପରସ୍କରକୁ ଭେଟିବେ। ଭାରତୀୟ ନୌସେନାରେ ତିନୋଟି ଯୁଦ୍ଧ ଜାହାଜ ଆଇଏନ୍ଏସ୍ ସୁରତ, ଆଇଏନ୍ଏସ୍ ନୀଳଗିରି ଏବଂ ବୁଡ଼ାଜାହାଜ ଆଇଏନ୍ଏସ୍ ବାଘସିର ସାମିଲ ହୋଇଛି। ଆଜି ନୌସେନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇ ନାଭାଲ ଡକ୍ୟାର୍ଡରେ ଏହି ତିନୋଟି ଯୁଦ୍ଧ ଜାହାଜକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ନୌସେନା ପାଇଁ ଆଜି ଏକ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ତିନୋଟି ଯୁଦ୍ଧ ଜାହାଜ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ବୋଲି ପ୍ରକାଶ କରିଛନ୍ତି। ଭାରତ ଏବେ ସାମୁଦ୍ରିକ, ସାମରିକ ଓ ଆର୍ଥିକ କ୍ଷେତ୍ରରେ ମଜବୁତ ହେଉଛି। ଏଥିସହ ଜଳ, ସ୍ଥଳ, ଆକାଶ, ଗଭୀର ସମୁଦ୍ର, ଅନ୍ତରୀକ୍ଷରେ ଭାରତ ନିଜକୁ ସୁରକ୍ଷିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ସାମାଜିକ ଗଣମାଧ୍ୟମରେ ଏହି ଦିବସ ଅବସରରେ ସେନାଙ୍କ ଅଦମ୍ୟ ସାହସ, ସମର୍ପଣ ଓ ନିଷ୍ଠାପୂର୍ଣ୍ଣ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ଅସହାୟଙ୍କୁ ସମ୍ମାନ ପ୍ରଦାନ କରୁଥିବା ସମାଜ ହିଁ ଆଦର୍ଶ ସମାଜ କୁହାଯାଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ତିନିଦିନିଆ କେନ୍ଦୁଝର ଗସ୍ତରେ ଆଜି ଦ୍ୱିତୀୟ ଦିନରେ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ସାମାଜିକ ସୁରକ୍ଷା ଓ ପେନ୍ସନ୍ ଯୋଜନାର ଶୁଭାରମ୍ଭ କରି କହିଛନ୍ତି, ବରିଷ୍ଠମାନେ ହେଲେ ଆମ ଆସ୍ଥା ଓ ବିଶ୍ୱାସର ମନ୍ଦିର। 80 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକ ଏବଂ 80% ଉର୍ଦ୍ଧ୍ୱ ଭିନ୍ନକ୍ଷମ ଏହି ଯୋଜନାରେ ସାମାଜିକ ସୁରକ୍ଷା ଭତ୍ତା ବାବଦରେ ମାସିକ 3,500 ଟଙ୍କା ପାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
ଯେଉଁ ଦିବ୍ୟାଙ୍ଗ ମାନଙ୍କର 80% ବା ତହିଁରୁ ଅଧିକ ଅକ୍ଷମତା ଥିବ ସେମାନଙ୍କର ପାଇଁ ମାସିକ ପେନ୍ସନର ପରିମାଣ ଆଜିଠାରୁ ବୃଦ୍ଧି କରାଗଲା। ଏହି ବର୍ଗର ବରିଷ୍ଠ ନାଗରିକ ମାନେ ପୂର୍ବରୁ 1200 ଟଙ୍କା ପେନ୍ସନ ପାଉଥିବା ବେଳେ ଆଜି ସେମାନେ ମାସକୁ 1200 ଟଙ୍କା ବଦଳରେ 3,500 ଟଙ୍କା ପେନ୍ସନ ପାଇବେ। ଏହାଦ୍ୱାରା ସାରା ଓଡ଼ିଶାର 4,77,400 ବ୍ୟକ୍ତି ସାରା ଓଡ଼ିଶାରେ ଉପକୃତ ହେବେ।
ସରକାରୀ ସୂଚନା ଅନୁସାରେ ରାଜ୍ୟର 4,77,496 ଜଣ ଓ କେନ୍ଦୁଝର ଜିଲ୍ଲାରୁ 9,913 ଜଣ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବେ। ଅପରାହ୍ନରେ ବଡ଼ବିଲ୍ ମହୋତ୍ସବ ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେବେ। ଚଳିତ ମାସ 28 ଓ 29 ତାରିଖରେ ଭୁବନେଶ୍ୱରଠାରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ କାର୍ଯ୍ୟକ୍ରମରେ କେନ୍ଦୁଝରଠାରେ ଏକ ବୃହତ୍ ଇସ୍କାତ କାରଖାନା ପ୍ରତିଷ୍ଠା କରିବା ନେଇ ବୁଝାମଣାପତ୍ର ସ୍ୱାକ୍ଷର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଢେଙ୍କାନାଳ, ଭଦ୍ରକ ଆଦି ଜିଲ୍ଲାରେ 80 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକ ଏବଂ 80% ଉର୍ଦ୍ଧ୍ୱ ଭିନ୍ନକ୍ଷମ ମାସିକ 3,500 ଟଙ୍କା ପାଇବେ। ମହାପ୍ରଭୁ ଲିଙ୍ଗରାଜଙ୍କ ସେବାପୂଜା ପାଇଁ ଯେଉଁ ସ୍ୱପ୍ତଲିପି ଅଛି ସେଥିରେ ଆଇନଗତ ସମସ୍ୟା ରହିଛି ବୋଲି ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଛନ୍ତି। ଆଜି ଆଇନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଏହି ସମସ୍ୟାର ସମାଧାନ ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଜଣିକିଆ କମିଶନ ଗଠନ କରାଯିବ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଏହି ଜଣିକିଆ କମିଶନ ମନ୍ଦିରର ବିଭିନ୍ନ ନିଯୋଗ ନିକଟରେ ଥିବା ତଥ୍ୟ ସଂଗ୍ରହ କରି ସେବାୟତଙ୍କ ସହ ଆଲୋଚନା କରିବେ। ସେହିପରି ପୂର୍ବରୁ ଦାୟିତ୍ୱରେ ଥିବା ସେବାୟତମାନଙ୍କ କାର୍ଯ୍ୟର କମିଶନ ତଦାରଖ କରି ଆସନ୍ତା 2 ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ଏହାକୁ ଆଗାମୀ ଦିନରେ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରର ନୀତିକାନ୍ତିରେ ଲାଗୁ କରାଯିବ, ଫଳରେ ଆଗାମୀ ଦିନରେ ସତ୍ୱଲିପିକୁ ନେଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ। ଏନେଇ ଆଇନମନ୍ତ୍ରୀ କହିଛନ୍ତି,
ଆଜି ଅପରାହ୍ନରେ ଟ୍ରଷ୍ଟ ବୋର୍ଡର ଏକ ଇମର୍ଜେନ୍ସି ମିଟିଂ ଡକାଇବାର ପ୍ରକ୍ରିୟା ହୋଇଛି ଏବଂ ଟ୍ରଷ୍ଟ ବୋର୍ଡ ଆଜି ନିଷ୍ପତ୍ତି ନେବ ଏବଂ ଟ୍ରଷ୍ଟ ବୋର୍ଡ ସମସ୍ତ ସେବାୟତ ବନ୍ଧୁମାନଙ୍କୁ ସମସ୍ତଙ୍କୁ ଅନୁରୋଧ ବି କରିବ ଯେ ତୁରନ୍ତ ସେବା ପୂଜା ଯେମିତି ଭାବରେ ଅଛି ତାକୁ ରିଜ୍ୟୁମ୍ କରନ୍ତୁ। ସେବା ପୂଜାରେ କୌଣସି ପ୍ରକାର ବ୍ୟାଘାତ ମହାପ୍ରଭୁଙ୍କର ନ ହଉ। କୌଣସି ଜାଗାରେ ମହାପ୍ରଭୁଙ୍କର ସେବା ପୂଜାରେ ବନ୍ଦ କରିବାର ଯୋଉ ପ୍ରକ୍ରିୟା ସେଭଳିଆ ଅଯୌକ୍ତିକ କଥା କୌଣସି ସମୟରେ ନ ହଉ। ସେଥିପାଇଁ ଆଜି ଟ୍ରଷ୍ଟ ବୋର୍ଡ ଏକ ଦୃଢ ନିଷ୍ପତ୍ତି ନେବାର ସମ୍ଭାବନା ଅଛି।
ଏହି ବୈଠକରେ ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଏକାମ୍ର ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 19 ତାରିଖ ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର 118ତମ ସଂସ୍କରଣ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ। ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ ରାତି 8:00 ପ୍ରସାରଣ କରାଯିବ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବା ପାଇଁ କୋରାପୁଟ ଜିଲ୍ଲାର ଜୟପୁର ବିକ୍ରମଦେବ ମହାବିଦ୍ୟାଳୟର ତୃତୀୟ ବର୍ଷର ସ୍ନାତକ ଛାତ୍ରୀ ଦେବସ୍ମିତା ବେନିଆଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ମିଳିଛି। ରାଷ୍ଟ୍ରପତିଙ୍କଠାରୁ ନିମନ୍ତ୍ରଣ ମିଳିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ମାଘ କୃଷ୍ଣ ଦ୍ୱିତୀୟ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିନିମନ୍ତେ ସନ୍ଧ୍ୟା 5:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗନୀତି ଶେଷ ହେବା ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପନ୍ନ କରାଯିବ। ପୁରୀ ଶ୍ରୀନଗରରେ ଆଜି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କର ରାଜା ଅଭିଷେକ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ପୁଷ୍ୟା ନକ୍ଷତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରମ୍ଭ କରିବା ସହ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ଶ୍ରୀନଗରରେ ଅଭିଷେକ ନୀତି ପୂର୍ବରୁ ବରୁଣ ପୂଜା, ପଞ୍ଚଦେବତା ପୂଜା, ବଡ଼ଧନୀ କଳସୀ ପୂଜା ଏବଂ ରାମାଭିଷେକ ପଟ୍ଟି ପୂଜା ଅନୁଷ୍ଠିତ ହେବ। ଭଦ୍ରକ ସହର ଗାନ୍ଧିପଡ଼ିଆଠାରେ ମକର ସଂକ୍ରାନ୍ତି ଉପଲକ୍ଷେ ଏକ ମିଳନ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଓଡ଼ିଆ ସଂସ୍କୃତିର ମହତ୍ତ୍ୱ ଓ ଏହାର ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବାଲେଶ୍ୱର ବିଧାୟକ ମାନସ ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ଅନୁଷ୍ଠିତ ମାରଦା ମହୋତ୍ସବକୁ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟିତ କରିଛନ୍ତି। ମାରଦା ମନ୍ଦିର ଐତିହ୍ୟ ଜଗନ୍ନାଥ ସଂସ୍କୃତିର ଅନନ୍ୟ ଉଦାହରଣ, ଏହାର ରକ୍ଷଣାବେକ୍ଷଣ ସମସ୍ତଙ୍କର ଦାୟିତ୍ୱ ବୋଲି ମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆଜି ୟୁପି ରୁଦ୍ରର୍ସ ଏବଂ ବେଙ୍ଗଲ ଟାଇଗର୍ସ ମଧ୍ୟରେ ସନ୍ଧ୍ୟା 8:15 ମ୍ୟାଚ୍ ଖେଳାଯିବ। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଗତକାଲିର ମ୍ୟାଚ୍ରେ ଟିମ୍ ଗୋନାସିକା 2-1 ସୁରମା ହକି କ୍ଲବ୍କୁ ପରାସ୍ତ କରିଛି। ଅନ୍ୟପକ୍ଷରେ ଗତକାଲି ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ପ୍ରତିଯୋଗିତାରେ ରାଞ୍ଚିର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମରେ ସାଚି ରାର୍ ବେଙ୍ଗଲ ଟାଇଗର୍ସ 1-0 ଦିଲ୍ଲୀ ଏସ୍ଜି ପାଇପର୍ସକୁ ପରାସ୍ତ କରିଥିଲା। ଆଜି ରାଞ୍ଚିରେ ଓଡ଼ିଶା ୱାରିୟର୍ସ ଓ ସୁରମା ହକି କ୍ଲବ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ପାଣିପାଗ, ରାଜ୍ୟରେ ଆସନ୍ତା ଶୁକ୍ରବାରଠାରୁ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସ୍ୱାଭାବିକଠାରୁ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଅପରପକ୍ଷେ ଆସନ୍ତାକାଲି ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, ନୟାଗଡ଼, ଖୋର୍ଦ୍ଧା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର 1-2 ସ୍ଥାନରେ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମୁମ୍ବାଇ ନାଭାଲ ଡକ୍ୟାର୍ଡରେ 3 ଯୁଦ୍ଧ ଜାହାଜକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ସାମାଜିକ ସୁରକ୍ଷା ଓ ପେନ୍ସନ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ମହାପ୍ରଭୁ ଲିଙ୍ଗରାଜଙ୍କ ସେବାପୂଜା ପାଇଁ ସୃଷ୍ଟ ସମସ୍ୟାର ସମାଧାନ ଦିଗରେ ଜଣିକିଆ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ହେବ କମିଶନ, କହିଲେ ଆଇନମନ୍ତ୍ରୀ। ଏବଂ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ପୁରୁଷ ବର୍ଗରେ ୟୁପି ରୁଦ୍ରର୍ସ ଏବଂ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ମହିଳା ବର୍ଗରେ ଓଡ଼ିଶା ୱାରିୟର୍ସ ଓ ସୁରମା ହକି କ୍ଲବ୍ ପରସ୍ପରକୁ ଭେଟିବେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।